ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরে আমার সৃষ্টিকর্তা তথা উদ্ধারকর্তা প্রভু শ্রীকৃষ্ণ বহুমূল্য নামের শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। আপনার আপনার বহুমূল্য সময় দিয়ে আজির এই কার্যক্রম শুণবা রেডিও পাখে অপেক্ষা করে বসিবার জাঁ আমি বিশেষ খুশি। প্রভু আপনার আশীর্বাদ করতু ও আপনার মনস্কামনা পূর্ণ করতু। হ্যাঁ, যভুঙ্কর বিশ্বাস করতে ତାଙ୍କର ବାକ୍ୟରେ ମନୋଯୋଗୀ ହୁଅନ୍ତି, ପ୍ରଭୁ ମଧ୍ୟ ସେମାନଙ୍କ ବିଷୟରେ ମନୋଯୋଗ କରନ୍ତି, ଆଉ ସେ ସେମାନଙ୍କର ସମସ୍ତ ଅବସ୍ଥାରେ ସହାୟ ହୋଇ ସେମାନଙ୍କୁ ସମସ୍ତ ସମସ୍ୟାରୁ ଉଦ୍ଧାର କରନ୍ତି। ତାହେଲେ ଆସନ୍ତୁ ଏହି ସୁଯୋଗରେ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟରେ ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ପ୍ରଭୁ ଗୋ, ଯେତିକି ସମୟ ଧରି ଆମେ ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ, ସେଥିନିମନ୍ତେ ଆମମାନଙ୍କୁ ଧୀର ସ୍ଥିର ଚିତ୍ତ ଦାନ କର, ଆଉ ସେହି ବାକ୍ୟର ଗଭୀର ମର୍ମକୁ ବୁଝିବା ନିମନ୍ତେ, ତୁମର ସତ୍ୟାସତ୍ୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ପବିତ୍ର ଆତ୍ମାଙ୍କର ସହାୟତା ଦାନ କର। ଏବଂ ପ୍ରଭୁ, ସେହି ପବିତ୍ର ଆତ୍ମାଙ୍କ ସହାୟତା ଦ୍ୱାରା ଆମମାନଙ୍କୁ ଏକ ପବିତ୍ରକୃତ ଜୀବନଯାପନ କରିବା ନିମନ୍ତେ ସାହାଯ୍ୟ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗାଲାତୀୟ ପାଞ୍ଚ ପର୍ବର ପାଞ୍ଚ ପଦରୁ ଆରମ୍ଭ କରି ପନ୍ଦର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତପାଠରେ ଆମେ ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକରଣ ବିଷୟ ନେଇ ଆଲୋଚନା କରିଥିଲୁ ଓ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଆଲୋଚନା କରିବା ନିମନ୍ତେ ଯିବା। ତେବେ ଉଦ୍ଧାରପ୍ରାପ୍ତ ଖ୍ରୀଷ୍ଟ ବିଶ୍ୱାସୀ ଯେପରି ଈଶ୍ୱରଙ୍କ ନିମନ୍ତେ ଉତ୍ତମ ଜୀବନଯାପନ କରିବା ପାଇଁ ସମର୍ଥ ହୋଇପାରେ ଏଥିପାଇଁ ଈଶ୍ୱର ଏକ ନୂତନ ନିୟମ ପ୍ରଦାନ କରନ୍ତି। ଆମେ ଏହି ପର୍ବରେ ସେହି ନୂତନ ନିୟମ ଯେ ଆତ୍ମାଙ୍କ ଫଳ ତାହା ଲକ୍ଷ୍ୟ କରିବାକୁ ପାରିବା, ଆଉ ଏହା ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହର ଦାନ। ଆମ୍ଭେମାନେ ଅନୁଗ୍ରହରେ ଉଦ୍ଧାରପ୍ରାପ୍ତ ହୋଇଅଛୁ ଓ ଆମମାନଙ୍କୁ ସେହି ଅନୁଗ୍ରହର ଅଧୀନରେ ଜୀବନଯାପନ କରିବାକୁ ହେବ, ଆଉ କେବଳ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମମାନେ ତାହା ପ୍ରାପ୍ତ ହୋଇପାରିବା, କିନ୍ତୁ ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ। ତେବେ ଦେଖନ୍ତୁ ପାଞ୍ଚ ପର୍ବର ପାଞ୍ଚ ପଦରେ ଏହିପରି ଲେଖା ଅଛି, କାରଣ ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ବିଶ୍ୱାସ ହେତୁ ଧାର୍ମିକତା ପ୍ରାପ୍ତିର ଆଶାରେ ଅପେକ୍ଷା କରୁଅଛୁ। ପାଉଲଠାରେ କହିବାକୁ ଚାହାନ୍ତି ଯେ ଖ୍ରୀଷ୍ଟ ବିଶ୍ୱାସୀମାନେ ଏହି ଜୀବନରେ ସେହି ଧାର୍ମିକତାର ସ୍ତରରେ ପହଞ୍ଚିବା ନିମନ୍ତେ ସମର୍ଥ ହୋଇପାରିବେ ନାହିଁ, ଅର୍ଥାତ୍ ସେମାନେ ସମ୍ପୂର୍ଣ୍ଣ ସିଦ୍ଧ ହୋଇପାରିବେ ନାହିଁ କି ପବିତ୍ର ହୋଇପାରିବେ ନାହିଁ। ମାତ୍ର ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରହିଲେ ସେହି ଧାର୍ମିକତାର ପଥରେ ଅଗ୍ରସର ହେବା ନିମନ୍ତେ ସମର୍ଥ ହୋଇପାରିବେ, କାରଣ ସେହି ଧାର୍ମିକତା ପ୍ରାପ୍ତିର ଆଶା ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଓ ସେ ଆମମାନଙ୍କ ନିମନ୍ତେ ସେହି ଧାର୍ମିକତା ସ୍ୱରୂପ ହୋଇଅଛନ୍ତି। ପ୍ରିୟ ବନ୍ଧୁ, ଆମେ ପ୍ରକୃତରେ କେହି ସିଦ୍ଧ ନୁହୁଁ, କେବଳ ଧାର୍ମିକ ନୁହୁଁ, ମାତ୍ର ସେହି ଧାର୍ମିକତା ପ୍ରାପ୍ତିର ଆଶାର ଅପେକ୍ଷାରେ ରହି ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସରେ ସ୍ଥିର ରହି ସେହି ପଥରେ ଅଗ୍ରସର ହେବାକୁ ହେବ, କାରଣ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଧାର୍ମିକତା ସ୍ୱରୂପ। ମୁଁ ଭାବେ ପାଉଲଠାରେ ଏହିପରି କହିବାର କାରଣ ହେଉଛି ଯେ ଖ୍ରୀଷ୍ଟ ବିଶ୍ୱାସୀମାନେ ଏହି ଜୀବନରେ ସେହି ସିଦ୍ଧତାରେ ପହଞ୍ଚିବାକୁ ଯାଉନାହାନ୍ତି। ଆଉ ମୁଁ ଜାଣେ ଆଜି ସବୁଠାରୁ ବଡ଼ ଦୁର୍ବଳତାର ବିଷୟ ହେଉଛି ମନୁଷ୍ୟ ଭାବେ ଯେ ସେ ସେହି ସିଦ୍ଧତାରେ ପହଞ୍ଚିପାରିଛି ଓ ସେ ପୂରାପୂରି ଠିକ୍ ଅଛି, କିନ୍ତୁ ଯେଉଁମାନେ ଏହିପରି ନିଜକୁ ଭାବନ୍ତି ଯେ ସେମାନେ ସେହି ସିଦ୍ଧତାରେ ପହଞ୍ଚିପାରିଛନ୍ତି ବୋଲି ସେମାନେ ଆମମାନଙ୍କ ପରି ଦୁର୍ବଳ, ଯାହାକି ସେମାନେ ନିଜେ ଜାଣନ୍ତି ନାହିଁ। ତେବେ ପାଞ୍ଚ ପର୍ବର ଛଅ ପଦରେ ଏହିପରି ଲେଖା ଅଛି, ଜଣୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟସାଧକ ବିଶ୍ୱାସ ହିଁ ସାର। କୌଣସି ବିଧିବିଧାନ ଖ୍ରୀଷ୍ଟୀୟ ଜୀବନଯାପନ କରିବାରେ ସହାୟକ ହୋଇପାରିବ ନାହିଁ, ମାତ୍ର ପ୍ରେମରେ କାର୍ଯ୍ୟସାଧକ ବିଶ୍ୱାସ ହିଁ ସହାୟକ ହୋଇପାରିବ। ବିଶ୍ୱାସ ପ୍ରେମ ଦ୍ୱାରା କାର୍ଯ୍ୟସାଧନ କରିବ ଓ ସେହି ପ୍ରେମ ପବିତ୍ର ଆତ୍ମାଙ୍କ ଫଳସ୍ୱରୂପ ହେବ। ଏହା ହିଁ ବାସ୍ତବ ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ସହାୟକ ହୋଇପାରିବ। ଏହାପରେ ସାତ ପଦରେ ଲେଖା ଅଛି, ତୁମେମାନେ ତ ଉତ୍ତମ ରୂପେ ଦୌଡ଼ୁଥିଲ, କିଏ ତୁମମାନଙ୍କୁ ବାଧା ଦେଲା ଯେ ସତ୍ୟର ଅବାଧ୍ୟ ହୋଇଅଛ? ପାଉଲଠାରେ ସେହି ଗାଲାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଅନୁଯୋଗ କରନ୍ତି, କାରଣ ସେହି ଜିହୁଦୀୟ ଭ୍ରାନ୍ତ ଶିକ୍ଷକମାନଙ୍କର ଶିକ୍ଷାରେ ପରିଚାଳିତ ହୋଇ ସେମାନେ ସେହି ସତ୍ୟ ଅର୍ଥାତ୍ ସୁଷମାଚାର, ଯାହାକି ବ୍ୟକ୍ତିଗତ ଭାବେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଉପସ୍ଥାପିତ କରେ, ତହିଁରୁ ବିମୁଖ ହୋଇଥିଲେ। ଆଠପଦରେ ଲେଖା ଅଛି, ତୁମମାନଙ୍କ ଆହ୍ୱାନକର୍ତ୍ତାଙ୍କଠାରୁ ଏହି ପ୍ରବର୍ତ୍ତନା ଆସିନାହିଁ। ପାଉଲ କହନ୍ତି ଏହି ଶିକ୍ଷା ଖ୍ରୀଷ୍ଟଙ୍କଠାରୁ ଆସିନାହିଁ, ମାତ୍ର ଅନ୍ୟ କାହାଠାରୁ ଆସିଅଛି। ନଅପଦରେ ଲେଖା ଅଛି, ଟିକିଏ ବୋଲି ଖମିର ପିଣ୍ଡୁଳାଯାକ ଖମିରମୟ କରିଦିଏ। ଆପଣ ଦେଖନ୍ତୁ ଏହି ଖମିର ପୁରାତନ ଓ ନୂତନ ନିୟମରେ ପ୍ରାୟ ସବୁ ସ୍ଥାନରେ ମନ୍ଦ ଅର୍ଥରେ ଦୃଷ୍ଟାନ୍ତ ଛଳରେ ବ୍ୟବହାର କରାଯାଇଅଛି। ଏହି ଖମିର ବା ତାଡ଼ି ରୁଟିକୁ ଫୁଲାଇବାରେ ଓ ସ୍ୱାଦଯୁକ୍ତ କରାଇବାରେ ସାହାଯ୍ୟ କରେ, କିନ୍ତୁ ପବିତ୍ର ଧର୍ମଶାସ୍ତ୍ରରେ ଏହାକୁ ପାପ ବା ଭ୍ରାନ୍ତ ଶିକ୍ଷା ବା ମନ୍ଦ ବିଷୟ ସହିତ ତୁଳନା କରାଯାଏ, ଯାହାକି ମନୁଷ୍ୟ ନିମନ୍ତେ ଅତି କ୍ଷତିକାରକ। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଉଲ ଏଠାରେ ଏହି ଖମିରକୁ ଭ୍ରାନ୍ତ ଶିକ୍ଷା ସହିତ ତୁଳନା କରନ୍ତି, ଯାହାକି ଧାର୍ମିକତା ପ୍ରାପ୍ତି ନେଇ ବ୍ୟବସ୍ଥା ଭିତ୍ତିକ ଥିଲା। ତେବେ ଲକ୍ଷ୍ୟ କରନ୍ତୁ, ମାଥିବ ତେର ପର୍ବ ତେତିଶ ପଦରେ ଆମେ ଦେଖିବାକୁ ପାରୁ ଯେ ଯେତେବେଳେ ସେହି ସ୍ତ୍ରୀ ସେହି ଖମିରକୁ ନେଇ ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ସେହି ଖମିର ସୁଷମାଚାର ନଥିଲା, ମାତ୍ର ଏହା ମନ୍ଦତାକୁ ଦର୍ଶାଉଥିଲା। ପାଉଲ କହନ୍ତି ଯେ ଏହା ଆଦୌ ସୁଷମାଚାର ନୁହେଁ। ପ୍ରଭୁ ଯୀଶୁ ମଧ୍ୟ ଫାରସୀମାନଙ୍କ ଖମିର ବିଷୟରେ ସାବଧାନ ରହିବା ନିମନ୍ତେ କହିଥିଲେ, ଯାହାକି ମାଥିବ ଷୋହଳ ପର୍ବର ଛଅ ପଦରେ ଲେଖା ଅଛି। ମୁଁ ଭାବେ ଯେ ଆଜି ଆମେ ଆଇନ ପରାୟଣତାର ଖମିର ବିଷୟ ନେଇ ସତର୍କ ରହିବା ଉଚିତ। ଏହା ଅତି କଦର୍ଯ୍ୟ ବିଷୟ, କାରଣ ଏହି ଆଇନ ପରାୟଣତା କହେ ଯେ ଦୀର୍ଘ 2000 ବର୍ଷ ତଳେ ପ୍ରଭୁ ଯୀଶୁ ଯେତେବେଳେ କୃଷରେ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମୃତ୍ୟୁବରଣ କଲେ, ସେତେବେଳେ ସେ ଆମମାନଙ୍କ ନିମନ୍ତେ ସମ୍ପୂର୍ଣ୍ଣ ଭାବେ ପରିତ୍ରାଣ ସାଧନ କରିନଥିଲେ। ତେଣୁକରି ମୋତେ ବାପ୍ତିସ୍ମର ବିଧି ବିଧାନ ମଧ୍ୟ ଦେଇ ଗତି କରିବାକୁ ଅଛି କିମ୍ବା ପବିତ୍ର ଆତ୍ମାଙ୍କଠାରୁ ଆଉ କିଛି ଅନ୍ୱେଷଣ କରିବାକୁ ଅଛି ଏହାର ଅବଶିଷ୍ଟ ବିଷୟ ପାଇବା ପାଇଁ। କିନ୍ତୁ ପ୍ରିୟ ବନ୍ଧୁ, ମୁଁ ଏହା ସମ୍ପୂର୍ଣ୍ଣ ଭାବେ ପ୍ରାପ୍ତ ହୋଇଅଛି ଯେତେବେଳେ ମୁଁ ଖ୍ରୀଷ୍ଟଙ୍କୁ ମୋ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କଲି। ବର୍ତ୍ତମାନ ମୁଁ ଉଦ୍ଧାରପ୍ରାପ୍ତ ହେବା ପରେ ଅନେକ ଅନୁଭୂତି ଲାଭ କରିପାରେ, କିନ୍ତୁ ତାହା ମୋର ପରିତ୍ରାଣରେ କିଛି ଯୋଗ କରେ ନାହିଁ। ଖ୍ରୀଷ୍ଟ ହେଉଛନ୍ତି ଜଣେ ଯେ କି ଆମମାନଙ୍କ ନିମନ୍ତେ ପରିତ୍ରାଣ ସାଧନ କଲେ। ପ୍ରଭୁ ଯୀଶୁ କହିଲେ ଯେ ସେହି ସ୍ତ୍ରୀ ଖମିର ନେଇ ତାହାକୁ ମହଣେ ମଇଦା ମଧ୍ୟରେ ଲୁଚାଇ ରଖିଲା, ଯାହାକି ସୁଷମାଚାରର ପ୍ରତୀକ ଥିଲା। ଅର୍ଥାତ୍ ସେହି ଖମିର ସୁଷମାଚାର ମଧ୍ୟରେ ଲୁଚାଇ ରଖାଯାଇଥିଲା। ତେଣୁକରି ଆଜି ଆମମାନେ ସତର୍କ ହେବା ଉଚିତ ଓ ସୁଷମାଚାର ମଧ୍ୟରେ ଯେପରି କୌଣସି ଭ୍ରାନ୍ତ ଶିକ୍ଷା ବା ଆଇନ ପରାୟଣତା ଯେପରି ସ୍ଥାନ ନ ପାଏ ଏଥିପ୍ରତି ସତର୍କ ଦୃଷ୍ଟି ଦେବା ଉଚିତ। ତେବେ ପାଞ୍ଚ ପର୍ବର ଦଶ ପଦରେ ଲେଖା ଅଛି, ତୁମେମାନେ ଯେ ଅନ୍ୟ ପ୍ରକାର ବିଚାର କରିବ ନାହିଁ ଏହା ମୁଁ ତୁମମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଦୃଢ଼ ବିଶ୍ୱାସ କରୁଅଛି। କିନ୍ତୁ ଯେ ତୁମମାନଙ୍କୁ ଅସ୍ଥିର କରୁଅଛି ସେ ଯେ କେହି ହେଉ ଆପଣାର ଦଣ୍ଡ ବହନ କରିବ। ପାଉଲ ବିଶ୍ୱାସ କରିଥିଲେ ଯେ ସେହି ଗାଲାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନେ ସେହି ଜିହୁଦୀୟମାନଙ୍କର ଭ୍ରାନ୍ତ ଶିକ୍ଷାକୁ ପରିତ୍ୟାଗ କରି ସୁଷମାଚାର ପ୍ରତି ମନ ଦେବେ ଓ ସେହି ଶିକ୍ଷା ଯେ ଖମିର ସଦୃଶ ତାହା ଜାଣିବାକୁ ପାରିବେ। ଏହାପରେ ଏଗାର ପଦରେ ଲେଖା ଅଛି, କିନ୍ତୁ ହେ ଭାଇମାନେ, ଯଦି ମୁଁ ଏବେ ସୁଦ୍ଧା ସୁନ୍ନତ ବିଧି ପ୍ରଚାର କରୁଅଛି ତେବେ କାହିଁକି ମୁଁ ଏଯାଏ ତାଡ଼ନା ଭୋଗ କରୁଅଛି? ତାହେଲେ କୃଶତା ଆଉ ବିଘ୍ନର କାରଣ ନୁହେଁ। ପ୍ରକୃତରେ ପାଉଲ ଯଦି ତାଡ଼ନା ଭୋଗ କରିଥାନ୍ତି ତାହେଲେ କେବଳ ସୁଷମାଚାରର ସତ୍ୟତା ନେଇ, ଯେହେତୁ ତାହାଙ୍କ ପ୍ରଚାରର ମୂଳ ଲକ୍ଷ୍ୟ ଥିଲା ଖ୍ରୀଷ୍ଟଙ୍କ କୃଶ ବା କୃଷାର୍ପିତ ଖ୍ରୀଷ୍ଟ ଓ ତାହାଙ୍କ ପୁନରୁତ୍ଥାନ, ଯାହାକି ପରିତ୍ରାଣ ନିମନ୍ତେ ଏକମାତ୍ର ପଥ। କିନ୍ତୁ ଅନେକ ତାହା ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ନଥିଲେ। ଅନେକଙ୍କ ପ୍ରତି ସେହି କୃଶ ଏକ ବିଘ୍ନଜନକ ପ୍ରସ୍ତର ଥିଲା, ବିଶେଷତଃ ଜିହୁଦୀ ଲୋକମାନଙ୍କ ନିମନ୍ତେ। ଏଠାରେ ପାଉଲ ସେମାନଙ୍କୁ ଜଣାଇଦେବାକୁ ଚାହିଁଥିଲେ ଯେ ତାହାଙ୍କର ସୁଷମାଚାରରେ ସେ ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ଛଡ଼ା ଆଉ କୌଣସି ବିଷୟ ଯୋଗ କରିନାହାନ୍ତି। ତେଣୁ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଲକ୍ଷ୍ୟ କରିବେ। ପାଉଲ ପଚାରନ୍ତି, କିନ୍ତୁ ଏ ଭାଇମାନେ, ଯଦି ମୁଁ ଏବେ ସୁଦ୍ଧା ସୁନ୍ନତିବିଧି ପ୍ରଚାର କରୁଅଛି ତେବେ କାହିଁକି ମୁଁ ଏଯାଏ ତାଡ଼ନା ଭୋଗ କରୁଅଛି? ପ୍ରିୟ ବନ୍ଧୁ, ସୁଷମାଚାର ସହିତ ଆଉ କିଛି ଯୋଗ କରିବା ଏହାକୁ ଗ୍ରହଣଯୋଗ୍ୟ କରାଏ, କିନ୍ତୁ ସୁଷମାଚାର ନିଜେ ସ୍ୱାଭାବିକ ମନୁଷ୍ୟମାନଙ୍କ ନିମନ୍ତେ ଗ୍ରହଣଯୋଗ୍ୟ ନୁହେଁ। ସୁଷମାଚାର ପ୍ରଚାର କେତେକଙ୍କୁ ଶତ୍ରୁରେ ପରିଣତ କରାଇପାରେ, କାରଣ ପାଉଲ ନିଜେ ପଚାରନ୍ତି, ମୁଁ ଯଦି ସୁଷମାଚାର ମଧ୍ୟରେ କିଛି ଯୋଗ କରେ ତାହେଲେ ମୁଁ କାହିଁକି ଏଯାଏ ତାଡ଼ନା ଭୋଗ କରୁଅଛି? ପାଉଲ କହନ୍ତି, ତାହେଲେ କୃଶତା ଆଉ ବିଘ୍ନର କାରଣ ନୁହେଁ। ପ୍ରକୃତିରେ ମନୁଷ୍ୟ ନିଜ ମଧ୍ୟରେ ଯେଉଁ ସମସ୍ତ ବିଷୟ ନେଇ ଗର୍ବ କରେ ସେହି ସମସ୍ତ ବିଷୟ ପ୍ରତି କୃଶ ହିଁ ବିଘ୍ନର କାରଣ ହୁଏ। ଏହା ତାହାର ନୈତିକତା ପ୍ରତି ବିଘ୍ନର କାରଣ, କାରଣ ଏହା ତାହାକୁ କହେ ଯେ ସେ ତାହାର କର୍ମ ନେଇ କେବେ ହେଲେ ଧାର୍ମିକ ଗଣିତ ହୋଇପାରିବ ନାହିଁ। ଏହା ତାହାର ଦାର୍ଶନିକ ଚିନ୍ତାଧାରା ପ୍ରତି ବିଘ୍ନର କାରଣ, କାରଣ ଏହା ହେତୁବାଦକୁ ନୁହେଁ ମାତ୍ର ବିଶ୍ୱାସ ଉପରେ ଗୁରୁତ୍ୱାରୋପ କରେ। ଏହା ମନୁଷ୍ୟର ସଂସ୍କୃତି ପ୍ରତି ବିଘ୍ନର କାରଣ, କାରଣ ଏହାର ସତ୍ୟତା ଶିଶୁମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି। ଏହା ତାର ଜାତିଗତ ଚିନ୍ତାଧାରା ପ୍ରତି ବିଘ୍ନର କାରଣ, କାରଣ ଈଶ୍ୱର ଦୀନହୀନ ଓ ନମ୍ର ଲୋକମାନଙ୍କୁ ପସନ୍ଦ କରନ୍ତି। ଏହା ତାହାର ଇଚ୍ଛା ପ୍ରତି ବିଘ୍ନର କାରଣ, କାରଣ ଏହା ସର୍ତ୍ତବିହୀନ ଆତ୍ମସମର୍ପଣ ନିମନ୍ତେ ଆହ୍ୱାନ ଦିଏ। ଏହା ତାହାର ଅହଙ୍କାର ପ୍ରତି ବିଘ୍ନର କାରଣ, କାରଣ ଏହା ମନୁଷ୍ୟ ହୃଦୟର ଅତ୍ୟଧିକ ପାପପୂର୍ଣ୍ଣ ବିଷୟକୁ ଦେଖାଇଦିଏ। ଆଉ ଏହା ତାହାର ନିଜ ପ୍ରତି ବିଘ୍ନର କାରଣ, କାରଣ ଏହା ତାହାକୁ ପୁନର୍ଜନ୍ମ ହେବାକୁ କହେ। ଆପଣ ଜାଣନ୍ତି, ତାହା ପୂରାପୂରି ଫାରୁସି ନିକୋଦିମଙ୍କୁ ଅପମାନିତ କରୁଥିଲା, ଯେଉଁ ରାତ୍ରିରେ ଯେତେବେଳେ ପ୍ରଭୁ ଯୀଶୁ ତାହାଙ୍କୁ କହିଲେ ତାହାଙ୍କୁ ପୁନର୍ଜନ୍ମ ପ୍ରାପ୍ତ ହେବାକୁ ହେବ। ସେହି ଏକା କାରଣ ନିମନ୍ତେ ଆଜି ପ୍ରଭୁଙ୍କର ଅନେକ ସେବକମାନେ ଯେଉଁମାନେ ପୁନର୍ଜନ୍ମ ବିଷୟରେ ପ୍ରଚାର କରନ୍ତି ସେମାନେ ସେମାନଙ୍କ ଉପାସକ ଦଳ ମଧ୍ୟରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। କେତେକ ସଦସ୍ୟ ପୁନର୍ଜନ୍ମ ବା ନୂତନ ଜନ୍ମ ପ୍ରାପ୍ତ ହେବାକୁ ଇଚ୍ଛା କରନ୍ତି ନାହିଁ। ସେମାନେ ଯେପରି ଅଛନ୍ତି ସେହିପରି ନିଜକୁ ଅତି ଉତ୍ତମ ବୋଲି ମନେ କରନ୍ତି। ଏହା ସେମାନଙ୍କ ପ୍ରତି ଅପମାନଜନକ। କୃଷ ହେଉଛି ସେମାନଙ୍କ ପ୍ରତି ବିଘ୍ନଜନକ, କିନ୍ତୁ ଆମେ ଏହାର ମହାନତାକୁ ଜଗି ରକ୍ଷା କରିବା ଉଚିତ। ପ୍ରଭୁଙ୍କର ଜଣେ ଭକ୍ତ ଦାସ, ଯେ କି ପରମାର୍ଥ ବିଦ୍ୟାଳୟର ଜଣେ ପ୍ରାଧ୍ୟାପକ ଥିଲେ, ସେ ଥରେ ଏକ ଜ୍ଞାନର ବିଷୟ କହିଲେ, ପ୍ରିୟ ଯୁବକଗଣ, କେବେ ହେଲେ ସୁଷମାଚାରକୁ ପଦଦଳିତ କରନ୍ତୁ ନାହିଁ କି ଏହାକୁ ପରିବର୍ତ୍ତନ କରନ୍ତୁ ନାହିଁ, କାରଣ ଏହାଦ୍ୱାରା କୃଶର ବିଘ୍ନ ଘଟେ। ଆପଣମାନେ ଏହା ଜାଣି ରଖିବା ଉଚିତ, କିନ୍ତୁ କେବେ ହେଲେ ବିଘ୍ନର ବିଷୟକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ପ୍ରକୃତରେ ବେଳେବେଳେ ଆମେ ଯେଉଁପରି ଭାବେ ସୁଷମାଚାର ବିତରଣ କରୁ ତଦ୍ୱାରା ଆମେ ସୁଷମାଚାର ପ୍ରତି ବିଘ୍ନ ଆଣିଥାଉ। ପ୍ରଭୁ ଆମମାନଙ୍କୁ କ୍ଷମା କରନ୍ତୁ, ଆମେ ବିଘ୍ନର କାରଣ ନ ହେଉ, ମାତ୍ର ସୁଷମାଚାର ସେମାନଙ୍କ ପ୍ରତି ବିଘ୍ନର କାରଣ ହେଉ। ଏହାପରେ ପାଞ୍ଚ ପର୍ବର ବାରପଦରେ ଲେଖା ଅଛି, ଯେଉଁମାନେ ତୁମମାନଙ୍କୁ ଅସ୍ଥିର କରୁଅଛନ୍ତି ସେମାନେ ସମ୍ପୂର୍ଣ୍ଣ ଅଙ୍ଗହୀନ ହେଲେ ଭଲ ହୁଅନ୍ତା। ଅନ୍ୟ ଅର୍ଥରେ ସେ କହିବାକୁ ଚାହାନ୍ତି, ଏହି ଜିହୁଦୀୟମାନେ ତୁମମାନଙ୍କ ମଧ୍ୟରୁ ଦୂର ହୁଅନ୍ତୁ। ଏହାପରେ ପାଞ୍ଚ ପର୍ବର ତେର ପଦରେ ଲେଖା ଅଛି, କାରଣ ହେ ଭାଇମାନେ, ତୁମେମାନେ ସ୍ୱାଧୀନତା ନିମନ୍ତେ ଆହୁତ ହୋଇଅଛ, କେବଳ ତୁମ୍ଭର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପେ ବ୍ୟବହାର ନ କର, ବରଂ ପ୍ରେମରେ ପରସ୍ପରର ଦାସ ହୁଅ। ଦେଖନ୍ତୁ, ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରିବାର ତିନୋଟି ଧାରା ରହିଅଛି, ତନ୍ମଧ୍ୟରୁ ଦୁଇଟି କାର୍ଯ୍ୟକାରୀ ହେବ ନାହିଁ। ଗୋଟିଏ ହେଉଛି ଆଇନ ପରାୟଣତାର ଜୀବନ, ଯାହାକି ପାଉଲ ଆଲୋଚନା କରି ଆସୁଅଛନ୍ତି, ଓ ଅନ୍ୟଟି ହେଉଛି ଅଧିକାରର ଜୀବନ, ଯାହାକି ପାଉଲ ରୋମିଓ ଛଅ ପର୍ବରେ ଆଲୋଚନା କରିଅଛନ୍ତି। ଆମମାନେ ଅନୁଗ୍ରହରେ ଉଦ୍ଧାରପ୍ରାପ୍ତ ହେବା ପରେ କ'ଣ ପାପରେ ଜୀବନଯାପନ କରିପାରିବା? ତେବେ ପାଉଲଙ୍କର ଉତ୍ତର ହେଉଛି, ଈଶ୍ୱର ତାହା ନ କରନ୍ତୁ। ଆପଣ ପାପରେ ଜୀବନଯାପନ କରି ଖ୍ରୀଷ୍ଟ ବିଶ୍ୱାସୀ ହୋଇପାରିବେ ନାହିଁ। ବର୍ତ୍ତମାନ ଆପଣ ପାପରେ ପତିତ ହୋଇପାରନ୍ତି, କିନ୍ତୁ ଆପଣ ତହିଁରୁ ବାହାରି ଆସିବେ ଯଦି ଆପଣ ପ୍ରକୃତ ଖ୍ରୀଷ୍ଟ ବିଶ୍ୱାସୀ ହୋଇଥାନ୍ତି। ସେଦିନ ସେହି ଅପବ୍ୟୟ ପୁତ୍ର ଘୁଷୁରୀମାନଙ୍କ ଗହଣକୁ ଚାଲିଗଲା, ମାତ୍ର ସେ ତହିଁରୁ ବାହାରି ଆସିଲା। ତେଣୁକରି ପ୍ରକୃତ ଖ୍ରୀଷ୍ଟୀୟ ଜୀବନ ଏକ ଆଇନ ପରାୟଣତାର ଜୀବନ ହୋଇପାରିବ ନାହିଁ, କିମ୍ବା ଅଧିକାର ପତ୍ର ଜନିତ ଜୀବନ ହୋଇପାରିବ ନାହିଁ। ଏହାପରେ ଖ୍ରୀଷ୍ଟୀୟ ଜୀବନଯାପନ କରିବାର ତୃତୀୟ ଧାରାଟି ହେଉଛି ସ୍ୱାଧୀନତାର ଜୀବନ, ଓ ଏହି ପର୍ବର ଅବଶିଷ୍ଟାଂଶରେ ସ୍ୱାଧୀନତା ଦ୍ୱାରା ଜୀବନଯାପନ କରିବା ନେଇ ସେ ଆମମାନଙ୍କୁ କେତେକ ନିୟମ ପ୍ରଦାନ କରିବେ। ଆଇନ ପରାୟଣତାର ଜୀବନ କେବଳ ଦଶ ଆଜ୍ଞାକୁ ଯୋଗ କରେ ନାହିଁ, ମାତ୍ର ଏଥିସହିତ କେତେକ ନୀତିନିୟମକୁ ମଧ୍ୟ ଯୋଗ କରେ, ଯାହାକି ଆଜି ବାଇବଲ ବିଶ୍ୱାସୀମାନେ ଅନୁକରଣ କରନ୍ତି। ଆପଣ କେଉଁଠାକୁ ଯାଇପାରିବେ ନାହିଁ ଓ କ'ଣ କରିପାରିବେ ନାହିଁ ତାହା ସେମାନେ ଆପଣଙ୍କୁ କହନ୍ତି। ଏଠାରେ ମୋର ଏକ ଘଟଣା ମନେପଡ଼େ। ଜଣେ ମହିଳା ଅତି ଚମତ୍କାର ବାଇବଲ ଶିକ୍ଷକ ଥିଲେ ଓ ସେ ଅତି ସୁନ୍ଦର ଭାବେ ଶିକ୍ଷା ଦେଉଥିଲେ। ଦିନେ ଜଣେ ପ୍ରଭୁଙ୍କର ଦାସ ମୋ ପାଖକୁ ଆସି କହିଲେ, ଆପଣ କ'ଣ ଭାବୁଛନ୍ତି ସେହି ମହିଳା ଜଣକ ପ୍ରକୃତିରେ ଖ୍ରୀଷ୍ଟ ବିଶ୍ୱାସିନୀ? କାରଣ ସେ ନିଜର ମୁଖମଣ୍ଡଳକୁ ଅତିରିକ୍ତ ସଜାନ୍ତି। ତାପରେ ମୁଁ ତାହାଙ୍କୁ କହିଲି, ଜଣକୁ ଖ୍ରୀଷ୍ଟ ବିଶ୍ୱାସୀ ବା ବିଶ୍ୱାସିନୀ ବୋଲି ଜାଣିବା ନିମନ୍ତେ ତା'ର ମୁଖମଣ୍ଡଳକୁ ସଜାଇବା ନେଇ ପରୀକ୍ଷା କରାଯାଇପାରେ ବୋଲି କିଏ କହିଅଛନ୍ତି କି? ମୁଁ ତାହାଙ୍କୁ କହିଲି ଯେ ସେହି ବାଇବଲ ଶିକ୍ଷକ ସ୍ୱାଧୀନତାର ଅଧୀନରେ ବସବାସ କରୁଅଛନ୍ତି, ସେ ଖ୍ରୀଷ୍ଟଙ୍କ ଅଧୀନରେ ବସବାସ କରୁଅଛନ୍ତି, ସେହି ଖ୍ରୀଷ୍ଟଙ୍କଠାରେ ତାହାଙ୍କର ସ୍ୱାଧୀନତା ଅଛି। ଏପରିକି ଆପଣ ମାଂସ ଖାଆନ୍ତୁ ବା ନ ଖାଆନ୍ତୁ, ଏହା ଆପଣଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଇପାରିବ ନାହିଁ। ଆପଣ ନିଜକୁ ସଜାନ୍ତୁ ବା ନ ସଜାନ୍ତୁ, ଏହା ଆପଣଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଇପାରିବ ନାହିଁ। ପାଉଲ କହୁଅଛନ୍ତି ଯେ ଆପଣ ପ୍ରତ୍ୟେକ ଆଜ୍ଞାକୁ ପାଳନ କରିପାରିବେ, କିନ୍ତୁ ତଥାପି ଆପଣ ଖ୍ରୀଷ୍ଟୀୟ ଜୀବନଯାପନ କରିପାରିବେ ନାହିଁ। ଆଜି ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ନିଜର ମନ ମୁତାବକ ଜୀବନଯାପନ କରି ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀ ହୋଇପାରିବେ, କିନ୍ତୁ ଖ୍ରୀଷ୍ଟୀୟ ଜୀବନ ସେ ପ୍ରକାର ନୁହେଁ। ଏହା ହେଉଛି ଖ୍ରୀଷ୍ଟଙ୍କଠାରେ ସ୍ୱାଧୀନତାର ଜୀବନ। ପାଉଲ କହନ୍ତି, କେବଳ ତୁମ୍ଭର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପେ ବ୍ୟବହାର ନ କର। ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଅନୁଗ୍ରହର ସୁଷମାଚାର କ'ଣ ସାଧନ କରେ? ଏହା ହେଉଛି ଅନୁଗ୍ରହ ବ୍ୟବସ୍ଥା ନୁହେଁ, ଯାହାକି ଆମମାନଙ୍କୁ ଭୁଲ କରିବାରୁ ମୁକ୍ତ ରଖେ ଓ ଠିକ୍ ବିଷୟ କରିବା ନିମନ୍ତେ ଅନୁମତି ପ୍ରଦାନ କରେ। ଅନୁଗ୍ରହ ଆମମାନଙ୍କୁ ପାପ କରିବା ନିମନ୍ତେ ସ୍ୱାଧୀନତା ଦିଏ ନାହିଁ, ମାତ୍ର ଏହା ଆମମାନଙ୍କୁ ପାପରୁ ଦୂରେଇ ରହିବା ପାଇଁ ସ୍ୱାଧୀନତା ପ୍ରଦାନ କରେ। ଆପଣ ଦେଖନ୍ତୁ, ବିଶ୍ୱାସୀ ଈଶ୍ୱରଙ୍କୁ ସନ୍ତୁଷ୍ଟ କରାଇବା ନିମନ୍ତେ ଇଚ୍ଛା କରିବା ଉଚିତ, ଏକ କ୍ରୀତଦାସ ପରି ନୁହେଁ, ମାତ୍ର ଏକ ପୁତ୍ର ପରି, ଓ ସେ ତାହାର ପିତାକୁ ସନ୍ତୁଷ୍ଟ କରିବା ନିମନ୍ତେ ଇଚ୍ଛା କରେ। ଈଶ୍ୱର ଯାହା ଚାହାନ୍ତି ସେ ତାହା କରେ। ଏହାର କାରଣ ନୁହେଁ ଯେ ସେ ତାହା କରିବାକୁ ଭୟ କରେ, ମାତ୍ର ଏହା କରିବାକୁ ଇଚ୍ଛା କରିବା ହେତୁ ତାହା କରେ, କାରଣ ଈଶ୍ୱର ତାହାର ବନ୍ଧୁ ଅଟନ୍ତି। ଈଶ୍ୱର ହେଉଛନ୍ତି ଜଣେ ଯେ କି ତାହାଙ୍କୁ ପ୍ରେମ କରନ୍ତି। ସେ ଈଶ୍ୱରଙ୍କର ସେବା କରେ, କିନ୍ତୁ ବ୍ୟବସ୍ଥାର ଚାପ ହେତୁ ନୁହେଁ, ମାତ୍ର ତାହାର ନିଜ ମଧ୍ୟରେ ଥିବା ଏକ ମହାନ ନିୟମ ହେତୁ, ଏପରିକି ତାହାର ନିଜ ମଧ୍ୟରେ ଥିବା ଖ୍ରୀଷ୍ଟଙ୍କ ଜୀବନ ହେତୁ। ଆମେ ଈଶ୍ୱରଙ୍କର ସେବା କରୁ, କାରଣ ଆମେ ତାହାଙ୍କୁ ପ୍ରେମ କରୁ। ପ୍ରଭୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, ଯଦି ତୁମେ ମୋତେ ପ୍ରେମ କର, ମୋର ଆଜ୍ଞା ସବୁ ପାଳନ କରିବ। ମୁଁ ବେଳେବେଳେ ଆଶ୍ଚର୍ଯ୍ୟ ହୁଏ ଯେ ଯଦି ଜଣେ ଶିଷ୍ୟ କହିଥାନ୍ତେ ମୁଁ ଆପଣଙ୍କୁ ପ୍ରେମ କରେ ନାହିଁ, ତାହେଲେ ପ୍ରଭୁ ଯୀଶୁ କ'ଣ କହିଥାନ୍ତେ, ମୋର ଆଜ୍ଞା ସବୁକୁ ଭୁଲିଯାଅ। ବାଧ୍ୟତାର ସମ୍ପୂର୍ଣ୍ଣ ଭିତ୍ତିମୂଳ ହେଉଛି ତାହାଙ୍କ ପ୍ରତି ପ୍ରେମର ସମ୍ପର୍କ। ବ୍ୟବସ୍ଥା କେବେ ହେଲେ ଆମମାନଙ୍କୁ ସେହି ସ୍ଥାନକୁ ଆଣିପାରିବ ନାହିଁ। କହିବାକୁ ଗଲେ ଏହା ଥିଲା ନକାରାତ୍ମକ, ଏହା ଏକ ନକାରାତ୍ମକ ଉତ୍ତମତା ଜାତ କଲା, ଯେଉଁ ଉତ୍ତମତା କି ଆଜି ଅନେକ ଲୋକଙ୍କର ରହିଅଛି। କିନ୍ତୁ ଏହି ନକାରାତ୍ମକ ଉତ୍ତମତା ହେଉଛି ଆଇନ ପରାୟଣ ଉତ୍ତମତା। ପ୍ରିୟ ବନ୍ଧୁ, ସମସ୍ତ ଆଇନ ପରାୟଣ ପଦ୍ଧତି କେବଳ ନକାରାତ୍ମକ ଉତ୍ତମତା ଜାତ କରାଏ, ସେମାନେ କେବେ ହେଲେ ସକାରାତ୍ମକ ଉତ୍ତମତାର ସ୍ତରକୁ ଉଠିପାରନ୍ତି ନାହିଁ, ଯେଉଁଠାରେ ଜଣେ ଈଶ୍ୱରଙ୍କ ପ୍ରତି ତାହାର ପ୍ରେମ ହେତୁ ତାହାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସମସ୍ତ କିଛି କରେ। ସେ ସେହି ପ୍ରକାର ଦୃଷ୍ଟିରୁ ତାହାର ସେବା କରିବାକୁ ଚାହେଁ। ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ଏହା ଆଉ ଏକ ନିୟମ। ଖ୍ରୀଷ୍ଟ ବିଶ୍ୱାସୀର ସ୍ୱାଧୀନତା ପାପ ପ୍ରତି ନୁହେଁ, ମାତ୍ର ପାପଠାରୁ, ଆଉ ତାହା କେବଳ ଈଶ୍ୱର ତାହାଙ୍କର ଅସୀମ ପ୍ରେମ ହେତୁ ସେହି ଖ୍ରୀଷ୍ଟଙ୍କ ମାଧ୍ୟମରେ ଅନୁଗ୍ରହ ସ୍ୱରୂପେ ଆମମାନଙ୍କୁ ପ୍ରଦାନ କରିଅଛନ୍ତି ଓ ପୁତ୍ରତ୍ୱର ଅଧିକାର ଦେଇଅଛନ୍ତି। ତେଣୁ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ସେହି ପ୍ରେମ ଅନ୍ୟମାନଙ୍କ ପ୍ରତି ପ୍ରକାଶ କରିବା ଉଚିତ। ତାହା ବ୍ୟବସ୍ଥାର ଭୟ ହେତୁ ନୁହେଁ, ମାତ୍ର ସେହି ଖ୍ରୀଷ୍ଟଙ୍କ ଜୀବନ ତାହା ମଧ୍ୟରେ ସ୍ଥାନ ପାଇଥିବାରୁ ସେହି ଜୀବନ ମଧ୍ୟ ଦେଇ ତାହା ପ୍ରକାଶିତ ହୁଏ। ଈଶ୍ୱର ଚାହାନ୍ତି ଆମେ ଯେପରି ସେହି ଖ୍ରୀଷ୍ଟୀୟ ପ୍ରେମରେ ଅନ୍ୟମାନଙ୍କୁ ପ୍ରେମ କରୁ ଓ ଈଶ୍ୱରଙ୍କର ସେବା କରୁ। ପ୍ରଭୁ ଯୀଶୁ କହନ୍ତି, ଯଦି ତୁମେମାନେ ମୋତେ ପ୍ରେମ କର, ତାହେଲେ ମୋର ଆଜ୍ଞା ସବୁ ପାଳନ କର। ପ୍ରିୟ ବନ୍ଧୁ, ଏହି ପ୍ରେମ ବ୍ୟବସ୍ଥା ହେତୁ ନୁହେଁ, ମାତ୍ର ଈଶ୍ୱରଙ୍କ ପ୍ରେମ ହେତୁ ଆମମାନଙ୍କ ଜୀବନରେ ପ୍ରବାହିତ ହୁଏ। ପାଞ୍ଚ ପର୍ବର 14 ପଦରେ ଲେଖା ଅଛି, କାରଣ ସମସ୍ତ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ, ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର। ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି ବୋଲି କହନ୍ତି, ସେମାନଙ୍କ ପ୍ରତି ଏହା ଏକ ପରୀକ୍ଷା ସ୍ୱରୂପ। ଏହା କ'ଣ ପାଳନ କରିବା ସମ୍ଭବପର? ହଁ, ଏହା ସମ୍ଭବପର ହୋଇପାରିବ, ମାତ୍ର ବ୍ୟବସ୍ଥା ଅନୁଯାୟୀ ନୁହେଁ, ଖ୍ରୀଷ୍ଟୀୟ ପ୍ରେମ ଅନୁଯାୟୀ। ଯେତେବେଳେ ଖ୍ରୀଷ୍ଟଙ୍କ ପ୍ରେମ ଆମମାନଙ୍କୁ ବାନ୍ଧିଦିଏ, ସେତେବେଳେ ସେହି ପ୍ରେମର ବନ୍ଧନରେ ଆମେ ଅନ୍ୟମାନଙ୍କୁ ମଧ୍ୟ ବାନ୍ଧି ଦେଇପାରୁ। 15 ପଦରେ ଲେଖା ଅଛି, କିନ୍ତୁ ତୁମେମାନେ ଯଦି କାମଡ଼ା କାମୁଡ଼ି ହୋଇ ପରସ୍ପରକୁ ଗ୍ରାସ କର, ତେବେ ସାବଧାନ ଯେପରି ପରସ୍ପର ଦ୍ୱାରା ବିନଷ୍ଟ ନ ହୁଅ। ଏହା ହିଁ ମନୁଷ୍ୟର ଦୁର୍ବଳତା। ମନୁଷ୍ୟ ଯେପର୍ଯ୍ୟନ୍ତ ଈଶ୍ୱରଙ୍କ ପ୍ରେମର ପରିଚୟ ନ ପାଇଛି, ସେପର୍ଯ୍ୟନ୍ତ ସେହି ପ୍ରେମର ଭାବ ତାହା ଜୀବନରେ ପ୍ରକାଶ ପାଇବ ନାହିଁ। ପ୍ରିୟ ବନ୍ଧୁ, ଆଜି ଯଦି ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ଏହି ପ୍ରକାର ବାଦ ବିବାଦ, ଅଶାନ୍ତି, ଗଣ୍ଡଗୋଳ ଦେଖାଯାଉଥାଏ, ତହିଁର କାରଣ ହେଉଛି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମଧ୍ୟରେ ଖ୍ରୀଷ୍ଟୀୟ ପ୍ରେମର ଅଭାବ, ପରସ୍ପର ମଧ୍ୟରେ ଖ୍ରୀଷ୍ଟୀୟ ପ୍ରେମର ଅଭାବ। ଯେହେତୁ ଖ୍ରୀଷ୍ଟଙ୍କୁ ପ୍ରଧାନ ସ୍ଥାନ ନ ଦେଇ ସେମାନେ ଅନ୍ୟାନ୍ୟ ନୀତି ନିୟମକୁ ଓ ଅନ୍ୟାୟ ବିଷୟକୁ ମୁଖ୍ୟ ସ୍ଥାନ ଦିଅନ୍ତି, ମାତ୍ର ବାସ୍ତବ ଖ୍ରୀଷ୍ଟୀୟ ଜୀବନର ମୌଳିକତା ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ତେଣୁ ଆସୁ ବାସ୍ତବ ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରହି ତାହାଙ୍କଠାରେ ସଂଯୁକ୍ତ ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରୁ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟୀୟ ଜୀବନଯାପନ କରିବା ଏତେ ସହଜ ନୁହେଁ, ଯଦିଓ ଏହା ଏକ ପ୍ରେମର ସମ୍ପର୍କ, ଖ୍ରୀଷ୍ଟଙ୍କ ସହିତ ଏକ ପ୍ରେମର ସମ୍ପର୍କ। ତଥାପି ଅନେକ ସମୟରେ ମନୁଷ୍ୟ ହିସାବରେ ଆମମାନେ ସେହି ଖ୍ରୀଷ୍ଟୀୟ ପ୍ରେମ ଅନ୍ୟମାନଙ୍କ ପ୍ରତି ଦେଖାଇବା ପାଇଁ ବା ପ୍ରକାଶ କରିବା ପାଇଁ ଅସମର୍ଥ ହୋଇଯାଉ। ଆଜି ସମସ୍ତେ ଜାଣନ୍ତି ଯେ ପରସ୍ପରକୁ ପ୍ରେମ କରିବା ହେଉଛି ଖ୍ରୀଷ୍ଟଙ୍କର ଆଜ୍ଞା, କିନ୍ତୁ ଆମେ କ'ଣ ତାହା କରିପାରୁଛୁ କି? କାହିଁକି କରିପାରୁନୁ? ଯେହେତୁ ସେହି ଖ୍ରୀଷ୍ଟଙ୍କ ପ୍ରେମ ଆମମାନଙ୍କ ମଧ୍ୟରେ ସୁଦୃଢ଼ ନୁହେଁ, ଆମମାନେ ଖ୍ରୀଷ୍ଟଙ୍କ ପ୍ରେମରେ ସମ୍ପୂର୍ଣ୍ଣ ବାନ୍ଧି ହୋଇନାହୁଁ, ଖ୍ରୀଷ୍ଟଙ୍କର ପ୍ରେମର ବନ୍ଧନରେ ଆମମାନେ ଆବଦ୍ଧ ହୋଇନାହୁଁ। ସେଥିପାଇଁ ସେହି ପ୍ରେମ ଆମମାନଙ୍କ ଜୀବନରେ ପ୍ରକାଶ ପାଉନାହିଁ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ କହନ୍ତି, ତୁମେମାନେ ପରସ୍ପରକୁ ପ୍ରେମ କର। ଆଉ ଏଠାରେ ମଧ୍ୟ ଲେଖା ଅଛି, ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ଆମ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିପାରୁଛୁ? ପ୍ରତିବାସୀର ଅର୍ଥ ନୁହେଁ ଯେ ଆପଣଙ୍କର ଘର ପାଖରେ ଯାହାଙ୍କ ଘର ଅଛି ସେ କେବଳ ଆପଣଙ୍କର ପ୍ରତିବାସୀ ନୁହେଁ। ଯେଉଁମାନେ ଆପଣଙ୍କର ସଂସ୍ପର୍ଶରେ ଆସୁଛନ୍ତି ସେମାନେ ହିଁ ଆପଣଙ୍କର ପ୍ରତିବାସୀ। ତେଣୁ ପ୍ରିୟ ବନ୍ଧୁ, ଆମମାନେ ସମୀକ୍ଷା କରିବା ଉଚିତ ଯେ ଆଜି କ'ଣ ଖ୍ରୀଷ୍ଟଙ୍କ ପ୍ରେମରେ ମୁଁ ଆବଦ୍ଧ ହୋଇପାରିଛି। ସେହି ଖ୍ରୀଷ୍ଟଙ୍କ ପ୍ରେମ କ'ଣ ମୋ ଜୀବନରେ ସ୍ଥାନ ପାଇପାରିଛି? ସେହି ଖ୍ରୀଷ୍ଟଙ୍କ ପ୍ରେମ ଦ୍ୱାରା କ'ଣ ମୁଁ ଅନ୍ୟମାନଙ୍କୁ ପ୍ରେମ କରିପାରୁଛି? ମୁଁ କ'ଣ ମୋ ଜୀବନକୁ ଖ୍ରୀଷ୍ଟଙ୍କ ପ୍ରେମରେ ସମ୍ପୂର୍ଣ୍ଣ ଜଡ଼ିତ କରିଅଛି? ଯଦି ନାହିଁ, ତାହେଲେ ଏବେ ବି ସମୟ ଅଛି ଆମମାନେ ସେହି ଖ୍ରୀଷ୍ଟଙ୍କ ପ୍ରେମରେ ନିଜକୁ ପ୍ରଥମେ ଜଡ଼ିତ କରୁ ଏବଂ ସେହି ପ୍ରେମ ଅନ୍ୟମାନଙ୍କ ପ୍ରତି ପ୍ରକାଶ କରି ସେମାନଙ୍କୁ ସେହି ବିନାଶର ପଥରୁ ରକ୍ଷା କରୁ। ତାହେଲେ ପ୍ରଭୁ ଆମମାନଙ୍କର ଜୀବନ ଦ୍ୱାରା ଗୌରବାନ୍ୱିତ ହୋଇପାରିବେ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com। তেবে আজি পাই বিদায় দিওন্তু। নমস্কার।